ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖିଆ ଖବର। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଇଜେ ବାଦ ପଡ଼ିଲେ 20 ଲକ୍ଷରୁ ଅତକା ଭୋଟର, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୂଦାନ ଜମି ବଣ୍ଟନ ଓ ମ୍ୟୁଟେସନ ଉପରେ ଆଇବା ନିର୍ଦ୍ଦେଶ ତକ ଜାରି ହେଲା ସ୍ଥଗିତାଦେଶ। ରାଇଜେ 311 କେନ୍ଦ୍ରରୁ ଆଜି ହୋଇଛି ଓଟିଇଟି ପରୀକ୍ଷା। ଆଉର୍ ବଙ୍ଗୋପସାଗରନୁ ହୋଇଥିବା ଲଘୁଚାପ ଅବପାତ ବଦଲିଲା, ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା। ରାଇଜେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ପରିଗଣନା ଫର୍ମ ବାଣ୍ଟିବାର ଆଉ ଠୁଲାବାର କାମ ଶେଷ ହେବା ଋତୁରୁ ଆଜି ଚିଠା ଭୋଟର ତାଲିକା ବାହାରିଛି। ଏସ୍ଆଇଆର୍ ପ୍ରକ୍ରିୟାଥି 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟନୁ ହୋଇଥିବା ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି ଶ୍ରୀ ଗୋପାଳନ କହିଛନ୍, ରାଇଜେ ଆଗରୁ 3,33,49,591 ଭୋଟର ଥିବାର ବେଳେ ଚିଠା ଭୋଟର ତାଲିକାଥି 3,13,87,034 ଜନ ଭୋଟର ରହିଛନ୍। ସେମାନଙ୍କର ଭିତରେ 1,60,19,176 ଜନ ପୁରୁଷ ଭୋଟର ଆଉ 1,53,65,83 ଜନ ମହିଳା ଭୋଟର ଆଉ 2,775 ଜନ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ହୋଇଥିବାର କି ନାଇଥିବାର, 1,58,000 ଗୁଟେନୁ ଅତକା ଜାଗାନ ପଞ୍ଜିକୃତ ଆଉ ଅଲଗା କାରଣ ଲାଗି 14,000 ଭୋଟର ତାଲିକାନୁ ବାଦ୍ ପଡ଼ିଛନ୍। ଅଯୋଗ୍ୟ ଲୋକ ଚିଠା ତାଲିକାନୁ ବାଦ୍ ଦେବାରଟା ପ୍ରାଥମିକତା ହେ ବୋଲି ଶ୍ରୀ ଗୋପାଳନ କହିଛନ୍।
ये तालिका अनुजाई मो पाखे 3,33,00,000 वोटर्स थे वर्तमान ये ड्राफ्ट रोल रे ता भितर 20,14,000 लोक को कम करी वर्तमान 3,13,00,000 वोटर्स अच्छे जो मान ना रिमूव हो 8,32,000 शिफ्टेड आर आबसेंट 10,07,000 जो मान ना दुईटा तीन टा जगह से 58,00,000 एमती होकर 14,000 लोकों फार्म रिटर्न करना सब मिसिकी 20,14,000 लोकंर नाटा ड्राफ्ट रोल रु कटि जाए।
ଆଜିଠାନୁ ଅଗଷ୍ଟ 4 ତକ ଚିଠା ତାଲିକା ବାବଦ ଦାବି ଆଉ ଆପତ୍ତି ଗ୍ରହଣ କରାଯିବା। ଏସବୁର ଯାଞ୍ଚ ଆଉ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ଭିତରେ ଶେଷ ହେବା ଋତୁରୁ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ବାହାର କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଇବାବ୍ଦେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସାଙ୍ଗେ ଗୋଟେ ସମୀକ୍ଷା ବୈଠକ କରିଛନ୍। ତାଲିକାକେ ପୂରାପୂରି ନିର୍ଭୁଲ ଆଉ ସର୍ବସମାବେଶୀ କରବାର୍ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍ଙ୍କୁ ଭିନ୍ ଭିନ୍ ଜିଲ୍ଲା ଲାଗି ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍। ବୌଦ୍ଧ ଆଉ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ଲାଗି ଆଜି ଚିଠା ଭୋଟର ତାଲିକା ବାହାରିଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହନୁ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ତାଲିକା ବାହାର କରାଯାଇଛି। ଜିଲ୍ଲାନୁ 3,41,026 ଜନ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାଥି 3,23,394 ଜନ ଭୋଟରଙ୍କ ନାଁ ବାହାରିଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନାର ପହିଲା କିସ୍ତି ହିସାବରେ ରାଜ୍ୟମାନଙ୍କୁ 25,000 କୋଟି ଟଙ୍କାର ସାହସ ଦେଇଛନ୍। ଆଜି ଆଭାସୀ ଜରିଆ ମନ୍ତ୍ରୀ ଶ୍ରୀ ଚୌହାନ ଏ ମାସର 1 ସଫଳ ଭାବେ ଲାଗୁ ହୋଇଥିବାର ଭିଭି ଜିରାମଜୀ ଯୋଜନା ଲାଗି ସନ୍ତୋଷ ଜାହିର କରିଛନ୍। ଶ୍ରୀ ଚୌହାନ କହିଛନ୍, ମନରେଗା ଯୋଜନା ପୂରାପୂରି ଭାବେ ଲାଗୁ କରବାର ଲାଗି 3 ଅତକା ସମୟ ଲାଗିଥିବାର ବେଳେ ଏହି ଯୋଜନା ଗୋଟେ ଦିନେ ସାରା ଦେଶରେ ଲାଗୁ କରାଯାଇଛି।
मनरेगा को पूरे देश में लागू करने में 3 लगे थे, लेकिन मुझे आप सब पर गर्व है, 1-2 नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 नहीं, अब 125 दिन रोजगार, 5 में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
ବିକଶିତ ଭାରତ ସପନକେ ସାକାର କରବାର ଉଦ୍ଦେଶ୍ୟ ଆଇବା 5 ଭିଭି ଜିରାମଜୀ ଯୋଜନାଥି 2,86,000 ପଞ୍ଚାୟତନୁ 7,50,000 କୋଟିନୁ ଅତକା ଟଙ୍କା ଖର୍ଚ୍ଚା କରାଯିବା ବୋଲି ଶ୍ରୀ ଚୌହାନ କହିଛନ୍। ଏହି ଯୋଜନା ଅଧୀନଥି ଦିନିକିଆ ମଜୁରୀ 10% ବଢ଼ିଥିବାର ବେଳେ କେନ୍ସି ରାଇଜେ ଦିନିକିଆ ମଜୁରୀ ହାର 300 କମ୍ ନାଇଁ ରହେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଭୂଦାନ ଜମି ବଣ୍ଟନଥି ନିୟମ ଉଲ୍ଲଂଘନ ଆଉ ଆଇନଗତ ଜଟିଳତା ଆଶଙ୍କା ଥିବାରୁ ରାଜ୍ୟ ସରକାର ତାର ବଣ୍ଟନ ଆଉ ହିତାଧିକାରୀମାନଙ୍କର ସପକ୍ଷତି ମ୍ୟୁଟେସନ ପ୍ରକ୍ରିୟାକେ ଆଇବା ନିର୍ଦ୍ଦେଶ ତକ ସ୍ଥଗିତ ରଖିଛନ୍। ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଆର୍ଡିସି ଆଉ ଜିଲ୍ଲାପାଳମାନଙ୍କୁ ଇ ବାବଦେ ଚିଠି ଲେଖିଛନ୍। ଆଗନୁ ବଣ୍ଟା ହୋଇଥିବାର ଭୂଦାନ ଜମି ହସ୍ତାନ୍ତର ପଞ୍ଜୀକରଣ ଉପରେ ବିଲ୍ ତୁରନ୍ତ କଟକଣା ଲଗାଯାଇଛି। ସବୁ ଜିଲ୍ଲାପାଳମାନଙ୍କୁ ଦାନ ବଣ୍ଟନ ଆଉ ରେକର୍ଡ ହୋଇଥିବାର ଭୂଦାନ ଜମିର ସବିଶେଷ ରିପୋର୍ଟ ମାସେ ଭିତରେ ଦାଖଲ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଏଚ୍ ହୋଇଛି। ରାଜ୍ୟର ସବୁ ଜିଲ୍ଲାନ 311 କେନ୍ଦ୍ରଥି 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡକ୍ଟର ଏନ୍ ତିରୁମାଲାନ ନାୟକ କଟକର ଭିନ୍ ଭିନ୍ କେନ୍ଦ୍ର ବୁଲି ଦେଖିଛନ୍। ପରୀକ୍ଷାର୍ଥୀମାନଙ୍କର ସାଙ୍ଗେ କଥା ହେବାର ସହିତ ମାଧ୍ୟମିକ ଶିକ୍ଷା ପରିଷଦର କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ରନ ସିସିଟିଭି ଆଉ ଡିଜିଲକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍। ପରୀକ୍ଷାକେ ଠିକ୍ ଭାବେ ପରିଚାଳନା ଲାଗି ସେ ପରିଷଦ ଆଉ ଜିଲ୍ଲା ପ୍ରଶାସନକେ ପ୍ରଶଂସା କରିଛନ୍। ପୁରୀ ଶ୍ରୀମନ୍ଦିରନୁ ମହାପୁରୁମାନଙ୍କର ଶ୍ରୀଅଙ୍ଗନ ଫୁଲୁରୀ ତେଲ ଲାଗି ହେବାରୁ ଜ୍ୱର ଟିକେ କମିଛି। ଦେବସ୍ନାନ ପୁନିଦିନ 108 ଗରା ବାସନା ପାଇନ୍ତି ଗାଧିକରି ମହାପୁରୁମାନେ ଜ୍ୱରେ ପଡ଼ିକରି ଅଣସର ଘରେ ଆଜିକେ 6 ହେଲା ଦୈତାପତି ଆଉ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍। ଆଜି ସୁଦୁ ସ୍ୱାରଙ୍କର ଘରୁ ଆସିଥିବାର ଓଷ ମହାପୁରୁମାନଙ୍କୁ ଲାଗି କରାଯାଇଛି। ମଧ୍ୟାହ୍ନ ଧୂପନୀତି ସର୍ବାରୁତୁରୁ ବେହରଣ ଦ୍ୱାର ଦେଇକରି ଦୈତାପତିମାନେ ଯାଇକରି ଓଷ ଲାଗି କରିଛନ୍। ଶ୍ରୀମନ୍ଦିର ରାଜବୈଦ୍ୟଙ୍କର ପରାମର୍ଶ ଅନୁସାରେ ଆୟୁର୍ବେଦିକ ପଦ୍ଧତିଥି ମହାପୁରୁମାନଙ୍କର ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେବଗଡ଼ ବନଖଣ୍ଡ ତରଫୁ 77 ନମ୍ବର ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ପରିବେଶର ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଉ ସବୁଜ ପରିବେଶ ବନାବାର ଲାଗି ଚାରା ଯୋଗାବାରକେ ଗୋଟିଏ ଜନ ଆନ୍ଦୋଳନ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। କାର୍ଯ୍ୟକ୍ରମଟି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଆଉ ଅଲଗା ଅତିଥିମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ସବୁ ଧାନ ମଣ୍ଡିଥି ଚାଷୀମାନଙ୍କରନୁ 100% ଧାନ ଘିନା ଯାଇଥିବାର ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବି ଧାନ ଘିନା ପ୍ରକ୍ରିୟା ଠିକ୍ ଭାବେ ଶେଷ ହୋଇଛେ ବୋଲି କହିଛନ୍। ଶ୍ରୀ ଢୋଲକିଆ କହିଛନ୍, ପହଲା କ୍ଷେପେ କେତେଟା ସମସ୍ୟା ଦେଖାଦେଇଥିଲେ ବିଲ୍ ସେମାନଙ୍କର ସଫଲ ସମାଧାନ ହେବାର ସହିତ ଚାଷୀମାନଙ୍କରନୁ ଧାନ ଘିନା ଯାଇକରି ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯାଇଛି। ସୂଚନା ଅନୁସାରେ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ଘିନା ଯାଇଛି। ନୂଆପଡ଼ା ଜିଲ୍ଲା କୋମନାନ 353 ନମ୍ବର ଜାତୀୟ ରାଜପଥ ପାଖରେ ଥିବାର ଚାରା ବିକ୍ରି କେନ୍ଦ୍ରକେ ଆଜି ଖଡ଼ିଆର ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ଉଦ୍ଘାଟନ କରିଛନ୍। ଏଠାନେ ଗୋଟିଏ ଆଧାର କାର୍ଡ଼ଥି 10 ଚାରା ଟଙ୍କାଟେଥି ମିଳୁଥିବାର ବେଳେ ଭିନ୍ ଭିନ୍ ଅନୁଷ୍ଠାନକେ ମାହାଲିଆ ଚାରା ଯୋଗାଇ ଦିଆଯିବା, ଜଙ୍ଗଲ ତିଆରି କରବାର ଲାଗି ଅତ୍କା ଚାରା ଯୋଗାବାରକେ ବନଖଣ୍ଡ ଅଧିକାରୀ ଆହ୍ୱାନ ଦେଇଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ହୋଇଥିବାର ଲଘୁଚାପ ଅବପାତଥି ବଦଲିଛି। ବାଲେଶ୍ୱର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗେ 50 କିଲୋମିଟର ଦୂରେ ଅବପାତ ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବରୁ 60 କିଲୋମିଟର ଦୂରେ ଏଟା କେନ୍ଦ୍ରୀଭୂତ ହୋଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛି। ଆଇବା 24 ଘଣ୍ଟା ଭିତରେ ଏଟା ଓଡ଼ିଶା ସମୁଦ୍ର ଖଣି ବାଲେଶ୍ୱର ପାଖର ଚାନ୍ଦବାଲି ଆଉ ଦୀଘା ଭିତରେ ପାର କରବାର ସମ୍ଭାବନା ରହିଛି। ଏତାର ପ୍ରଭାବଥି ଦକ୍ଷିଣ ପଶ୍ଚିମ ମୌସୁମୀ ଅତ୍କା ସକ୍ରିୟ ହେବାର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, କନ୍ଧମାଳ ଜିଲ୍ଲାର କେତେଟା ଜାଗାରୁ ଅତିନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ବାବଦେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍,
ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
ବୌଦ୍ଧ ଜିଲ୍ଲା ଲାଗି ଭାରତୀୟ ପାଣିପାଗ ବିଭାଗ ତରଫୁ ଜବର ବର୍ଷାର ସମ୍ଭାବନାକେ ନଜର ନେଇକରି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ସାଙ୍ଗେ ଗୋଟିଏ ଜରୁରୀକାଳୀନ ଆଭାସୀ ବୈଠକ କରିକରି ସ୍ଥିତିର ସମୀକ୍ଷା କରିଛନ୍। ବୈଠକଟି ଜିଲ୍ଲାପାଳ ସବୁ ବିଭାଗକେ ସବୁନୁ ଅତ୍କା ସତର୍କତା ଗ୍ରହଣ କରିକରି ଜରୁରୀକାଳୀନ ପରିସ୍ଥିତିର ତୁର୍ତ୍ତି ମୁକାବିଲା ଲାଗି ପ୍ରସ୍ତୁତ ରହିବାରକେ ନିର୍ଦ୍ଦେଶ ଦେଇଥିଲେ। ସେଆଡ଼େ ନୂଆପଡ଼ା ଜିଲ୍ଲାନୁ ଜବର ବର୍ଷା ଲାଗି ଭିନ୍ ଭିନ୍ ଖାଲୁଆ ଜାଗାନୁ ବର୍ଷା ପାଇଁ ଜମି ରହିଛି। କେତେଟା ଜାଗାରୁ ସଡ଼କ ଉପରେ 2-3 ଫୁଟର ବର୍ଷା ପାଇଁ ଯାଉଛି। ଆଜି ଜିଲ୍ଲାନୁ ସବୁନୁ ଅତ୍କା 532.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାର ଆମର ସମ୍ଭାଦଦାତା ଜଣାଇଛନ୍। ଶେଷ ମୁଖ୍ୟ ଖବର ଫେରଗାଏ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଥି ବାହାରିଲା ଚିଠା ଭୋଟର ତାଲିକା ରାଜ୍ୟ ବାଦ ପଡ଼ିଲେ 20 ଲକ୍ଷ ଅତକା ଭୋଟର ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ 311 କେନ୍ଦ୍ରନୁ ଆଜି ହୋଇଛି ଓଟିଇଟି ପରୀକ୍ଷା ଆଉର୍ ବଙ୍ଗୋପସାଗରନୁ ହୋଇଥିବାର ଲଘୁଚାପ ଅବପାତ ଥି ବଦଲିଲା ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା ଜୁହାର।